ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭାରତ ରତ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କର ସମ୍ମାନତି ଭୁବନେଶ୍ୱରଠାରେ ଗୋଟିଏ ଭବନ ନିର୍ମାଣ କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଭୁବନେଶ୍ୱର ଜୟଦେବ ଭବନଠାରେ ଗଲାକାଲି ହୋଇଥିବା ରାଜ୍ୟସ୍ତରୀୟ ଆମ୍ବେଦକର ଜୟନ୍ତୀ ସମାରୋହଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଆମ୍ବେଦକର ଭବନଠି ଗ୍ରନ୍ଥାଗାର ଆର୍ ସଭାଗୃହ ରହିବା। ସେନ ଡକ୍ଟର ଆମ୍ବେଦକରଙ୍କର ନୀତି ଆଦର୍ଶ ଆର୍ ଜୀବନୀ ଉପରେ ଅଏତକା ଗବେଷଣା କରାଯିବା। ସେନ୍ତା ଭୁବନେଶ୍ୱରନ ଗୋଟିଏ ରାସ୍ତା ଆର୍ ପାର୍କକେ ତାଙ୍କ ନାଁ ରଖାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଗୋଟିଏ ଦଳିତ ପରିବାରନ ଆସିକରି ଭାରତୀୟ ସମ୍ଭିଧାନର ମୁଖ୍ୟ ସ୍ରଷ୍ଟା ହେବାର ତକ୍ ଆମ୍ବେଦକରଙ୍କ ଜୀବନଯାତ୍ରା ଆଇବା ପିଢ଼ିକେ ତହକାବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଭୁବନେଶ୍ୱର ରାଜଭବନ ଗଲାକାଲ ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟର ନୂଆ ବଛର ଆର୍ ହିମାଚଳ ପ୍ରଦେଶର ପ୍ରତିଷ୍ଠା ଦିବସ ସମାରୋହ ଆୟୋଜିତ ହୋଇଥିଲା। ଉତ୍ସବଠି ଉଦ୍ବୋଧନ ଦେଇକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍, ଓଡ଼ିଶା ରାଜଭବନ ଅଲଗା ରାଜ୍ୟମାନଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯିବାଟା ଏକ ଭାରତ ଶ୍ରେଷ୍ଠ ଭାରତର ପ୍ରକୃତ ଭାବନାକେ ଦର୍ଶଉଛେ। ଓଡ଼ିଆ ନୂଆ ବଛର ଆର୍ ମହାବିଶୁବ ସଂକ୍ରାନ୍ତି ନୂତନତା ଆଶା ଆର୍ ଦିବ୍ୟ ଆଶୀର୍ବାଦର ଗୋଟିଏ ଶୁଭ ସମୟ ବାର୍ତ୍ତା ଦେଉଛେ ବୋଲି ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି କହିଛନ୍। ଶକ୍ତିଶାଳୀ ଆଉ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଓଡ଼ିଆ ନୂଆ ବଛରେ ସଭେ ପ୍ରତିବଦ୍ଧ ହେବାର୍କେ ରାଜ୍ୟପାଳ ଆହ୍ୱାନ ଦେଇଛନ୍। ରାଜ୍ୟ ସରକାରଙ୍କର ଓଡ଼ିଆ ପକ୍ଷ ପାଳନ ଓଡ଼ିଆ ଅସ୍ମିତାର ଭାବନାକେ ଅଏତକା ବରକସ କରବା ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଲାକାଲି ଓଡ଼ିଆ ପକ୍ଷ 2025ର ଉଦ୍ଯାପନୀ ସମାରୋହଠି ଯୋଗ ଦେଇକରି ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି କହିଛନ୍, ଓଡ଼ିଆ ପକ୍ଷ ପାଳନ ସାଂସ୍କୃତିକ ଗୌରବକେ ଗୋଟିଏ ବିକଶିତ ଓଡ଼ିଶା ଆଉ ବିକଶିତ ଭାରତ ଗଠନ ଦିଗେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା। ଓଡ଼ିଆ ପକ୍ଷ ଖାଲି ରାଜ୍ୟର ସମୃଦ୍ଧ ଐତିହ୍ୟକେ ସମ୍ମାନ ନୁହେଁ, ବରଂ ଭିନ୍ ଭିନ୍ କ୍ଷେତ୍ରନ ଓଡ଼ିଶାର ଅପାର ସମ୍ଭାବନାକେ ସଂରକ୍ଷଣ ପ୍ରୋତ୍ସାହନ ଆର୍ ପ୍ରଦର୍ଶନ କରବା ଲାଗି ଗୋଟିଏ ଆହ୍ୱାନ ଆଏ ବୋଲି ରାଜ୍ୟପାଳ କହିଛନ୍। ସମ୍ବଲପୁର ଜୁଜୁମୁରା ବ୍ଲକର ସବୁଜ ସନାତନପାଲି ଗାଁ ପୁଷ୍ପ କୃଷି ମେଲାକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଗଲାକାଲି ଉଦ୍ଘାଟନ କରିଛନ୍। ମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆ ଉପବଜାର ନଥିବା କୃଷକ ଭବନ ଗୋଦାମ ଘର କଭର ସେଟ୍ ତିଆରି ଲାଗି ନିହି ପକାଇଛନ୍। ଏହି ଅବସରରେ ପୁଷ୍ପ କୃଷି ପଲ୍ଲୀ ହାଉସ୍ କେଭିଲ୍ ମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକାର୍ପଣ କରିକରି ଭିନ୍ ଭିନ୍ ଗାଁର ଚାଷୀମାନଙ୍କୁ ଫୁଲଗଛ ଚାରା ବାଣ୍ଟିଛନ୍। 2025-26 ଶିକ୍ଷା ବଛର ଲାଗି ସ୍ନାତକୋତ୍ତର ଆଉ ଦୁଇବର୍ଷିଆ ବିଏଡ୍ ଏମ୍ଏଡ୍ ବିଏଚ୍ଏଡ୍ ପାଠ୍ୟକ୍ରମଠି ନାଁ ଲେଖା ପ୍ରକ୍ରିୟା ଜୁଲାଇ 10 ଭିତରେ ମୂଲ କରବା ଲାଗି ସରକାର ନିଷ୍ପତ୍ତି ନେଇଛନ୍। ସେନ୍ତା ଇ ଶିକ୍ଷା ବଛର ଲାଗି ସ୍ନାତକ ଶ୍ରେଣୀ ପାଠ୍ୟକ୍ରମଠି ନାଁ ଲେଖା ପ୍ରକ୍ରିୟା ମୂଲ କରବା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫ ନିଷ୍ପତ୍ତି ନିଆଯାଇଛି। ଇଥି ନାଁ ଲେଖାବା ଲାଗି ଆବେଦନକାରୀ ଆଇବା 16 ବୁଧବାର ଦିନ କମନ୍ ଆପ୍ଲିକେସନ୍ ଫର୍ମ ଭରିକରି ଆବେଦନ କରିପାରିବେ। ପାଠ୍ୟକ୍ରମ ଜାତୀୟ ଶିକ୍ଷାନୀତି 2020 ଆଧାରିତ କରାଯିବା। ନୀତି ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଆ ଆବେଦନ କରିପାରିବେ। ପଣା ସଂକ୍ରାନ୍ତି ଆଉ ମେରୁ ସଂକ୍ରାନ୍ତି ଅବସରରେ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନ ଦଣ୍ଡ ଆଉ ଛାମୁଯାତ୍ରା ଉଦ୍ଯାପିତ ହୋଇଯାଇଛି। 14 ଧରିକରି ବ୍ରତଥି ରହିଥିବା ଦଣ୍ଡୁଆମାନେ ଗାଁ ଗାଁ ବୁଲିକରି ଗଲାକାଲି ପଣା ସଂକ୍ରାନ୍ତି ଅବସରରେ ଦଣ୍ଡ ଯାତ୍ରାକେ ଉଦ୍ଯାପନ କରିଛନ୍। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହିତ ଗାଁ ଗହଳିନ ଦଣ୍ଡ ଆଉ ମେରୁ ଯାତ୍ରା ଉଦ୍ଯାପିତ ହୋଇଯାଇଛି। ସେନ୍ତା ଦେବଗଡ଼ ଜିଲ୍ଲାନ 14 ହେଲା ଚାଲିଥିବା ଦଣ୍ଡ ନାଚ ଝାମୁଯାତ୍ରା ଆର୍ ମେରୁ ପୂଜା ସାଙ୍ଗେ ଉଦ୍ଯାପିତ ହୋଇଯାଇଛି। ତ୍ୟାଗ ଆଉ ନିଷ୍ଠାର ପରମ୍ପରାକେ ନେଇକରି ଇ କଷ୍ଟସାଧ୍ୟ ଦଣ୍ଡଯାତ୍ରାଠି 13 ଦଣ୍ଡୁଆ 16 ବାଡ଼ି ଧରିକରି ଚୈତ ମାସ ଢଢ ଖରାଥି ଗାଁ ଗାଁ ବୁଲିଥିଲେ। ସେନ୍ତା ବୌଦ୍ଧ ଜିଲ୍ଲା ନଫିଲ ଗଲାକାଲି ଦଣ୍ଡଯାତ୍ରା ଉଦ୍ଯାପିତ ହୋଇଯାଇଛି। ଜିଲ୍ଲାର ଭିନ୍ ଭିନ୍ ଗାଁ ମେରୁଯାତ୍ରା ଭିଲ୍ ପାଲିଥିଛି। ମାନସିକ ପୂରଣ ଲାଗି ଭକ୍ତମାନେ 12 ହାତ ଲମ୍ବା ଖଲାଥି ନିଆଁ ଉପରେ ଖାଲିପାଦେ ଚାଲିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିୟନ୍ସିପ୍ଠି ଆଜ ଉପରବେଳା 4 ସିଆର୍ପିଏଫ୍ ଆର୍ ଏସ୍ଏସ୍ବି ମହିଳା ଦଳ ଭିତରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ସେନ୍ତା ସଞ୍ଜବେଲର 6 ପୁରୁଷ ବର୍ଗଥି ସିଆର୍ପିଏଫ୍ ଆର୍ ପଞ୍ଜାବ ପୁଲିସ୍ ଭିତରେ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ଗଲାକାଲି ମହିଳା ବର୍ଗଥି ସିଆର୍ପିଏଫ୍ ଉତ୍ତରପ୍ରଦେଶ ପୁଲିସ୍ ଦଳକେ ହରେଇକରି ଫାଇନାଲ୍ଠି ପହଞ୍ଚିଥିବାର ବେଲ୍କେ ଏସ୍ଏସ୍ବି ଦଳ ଓଡ଼ିଶା ଦଳକେ ହରେଇକରି ଫାଇନାଲ୍କେ ଯାଇଛି। ସେନ୍ତା ପୁରୁଷ ବର୍ଗଥି ପଞ୍ଜାବ ପୁଲିସ୍ ଆଇଟିବିପି ଦଳକେ ଆର୍ ସିଆର୍ପିଏଫ୍ ବିଏସ୍ଏଫ୍ ଦଳକେ ହରେଇକରି ଫାଇନାଲ୍ଠି ପହଞ୍ଚିଛେ। ଆଇବା 20 ତକ୍ ରାଇଜର ବଡ଼ଭାଗି ଜାଗାନ ଧୁକାଗଡ୍ଡି ସାଙ୍ଗେ ବର୍ଷା ହୋଇପାରେ। 24 ଭିତରେ ସୁନ୍ଦରଗଡ଼ ଆର୍ ବୌଦ୍ଧ ସହିତ ରାଜ୍ୟର ଉପକୂଳ ଦକ୍ଷିଣ ଆଉ ଆଭ୍ୟନ୍ତର ଇଲାକାର 21 ଜିଲ୍ଲାନ ଧୁକାଗଡ୍ଡି ଆଉ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ପୂର୍ବାନୁମାନ କରାଯାଇଛି। ସୁନ୍ଦରଗଡ଼ ମୟୂରଭଞ୍ଜ କେନ୍ଦୁଝର ବାଲେଶ୍ୱର ଢେଙ୍କାନାଳ ଗଞ୍ଜାମ ଆର୍ ଗଜପତି ଜିଲ୍ଲାନ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।